ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଶାକେ ସମୃଦ୍ଧ କରବାର ଦିଗେ ସରକାର ଚେଷ୍ଟା ଜାରି ରଖିଛନ୍। 2036 ମସିହା ତକ ଓଡ଼ିଶା ଦେଶର ପହିଲା ପାଞ୍ଚଟା ଶ୍ରେଷ୍ଠ ବିକଶିତ ରାଜ୍ୟ ଭିତରୁ ଗୋଟିଏ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ଗୋନାସିକା କେନ୍ଦୁଝର ମହୋତ୍ସବ 2025 ଉଦ୍ଘାଟନ କରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ନୂଆ ଓଡ଼ିଶା ଗଠନ ଲାଗି ସରକାର 65,000 କୋଟି ଅଧିକା ଟଙ୍କାର ବ୍ୟବସ୍ଥା କରିଛନ୍। 2037 ମସିହା ତକ ରାଜ୍ୟର ସବୁ ଗାଁକେ ସବୁଦିନିଆ ରାସ୍ତା, ସଫା ପିଇବାର ପାଇଁ ବିଜୁଳି ଯୋଗାଇ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ତିନିଦିନିଆ କେନ୍ଦୁଝର ଗସ୍ତର ଦୁଇ ନମ୍ଘର ଦିନେ ମୁଖ୍ୟମନ୍ତ୍ରୀ ଜିଲ୍ଲାନ ଭିନ୍ ଭିନ୍ କାର୍ଯ୍ୟକ୍ରମ ଯୋଗ ଦେବେ। ନୂଆଦିଲ୍ଲୀନ ଗଲାକାଲିନୁ ମୂଲ ହୋଇଥିବା 5 ନମ୍ଘର ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଧ୍ୟକ୍ଷତା କରିବେ। ତିନିଦିନିଆ ସମ୍ମିଳନୀ ରାଷ୍ଟ୍ରୀୟ ପ୍ରାଥମିକତା ପ୍ରସଙ୍ଗ ସହିତ କେନ୍ଦ୍ର ରାଜ୍ୟ ଭାଗିଦାରିତାକେ ବରକସ କରିବା ଲାଗି ଆଲୋଚନା କରାଯିବା। ଡିଜିଟାଲ କୃଷି ଯାତ୍ରାଥି ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଭାରତ ସରକାର ଓଡ଼ିଶାକେ 155,48,00,000 ଟଙ୍କାର ସ୍ୱତନ୍ତ୍ର କେନ୍ଦ୍ରୀୟ ସାହାଯ୍ୟ ଦେବାର୍କେ ଘୋଷଣା କରିଛନ୍। ଏଥି ଡିଜିଟାଲ ଫସଲ ସର୍ଭେ ସଫଲ କାର୍ଯ୍ୟାନ୍ୱୟନ ଲାଗି 100 କୋଟିର ଆଉ କୃଷକ ପଞ୍ଜୀକରଣ ଲାଗି 55,48,00,000 ଟଙ୍କାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଅଧୀନଥି ଓଡ଼ିଶାର ପ୍ରସ୍ତାବମାନଙ୍କର ମୂଲ୍ୟାଙ୍କନ କରିକି ଏହି ସ୍ୱତନ୍ତ୍ର ସାହାଯ୍ୟ ଘୋଷଣା କରାଯାଇଛି। ଭାରତୀୟ ନିର୍ବାଚନ ଆୟୁକ୍ତ ଇସିଆଇ ଜ୍ଞାନେଶ କୁମାର ଆଜି ତିନିଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ଇସିଆଇ ଶ୍ରୀ କୁମାର ଆଜି ପୁରୀ ଶ୍ରୀମନ୍ଦିରକେ ଯାଇକରି ମହାପ୍ରଭୁମାନଙ୍କର ଦର୍ଶନ କରିବେ। ତାର ଉତ୍ତରୁ କୋଣାର୍କ ଯିବେ। 28 ତାରିଖ ଦିନ ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ୱର ମନ୍ଦିର ବୁଲ୍ବେ। 29 ତାରିଖ ଦିନ ଭୁବନେଶ୍ୱର ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି ପରିସରର ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ବୁଥସ୍ତରୀୟ ଅଧିକାରୀମାନଙ୍କୁ ସେ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 128 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ଇତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଓଡ଼ିଶାର କଳାହାଣ୍ଡି ଆଉ ନବରଙ୍ଗପୁର ଜିଲ୍ଲାର ଚାଷୀମାନଙ୍କର ଉତ୍ପାଦିତ ତାଜା ପରିବା ପହିଲା କରି ବିଦେଶକେ ରପ୍ତାନୀ କରାଯାଇଛି। ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ସହଯୋଗଥି ବିମାନ ଜରିଏ 1 ଟନ୍ ପରିବା ଦୁବାଇକେ ସଫଳତାର ସହିତ ପଠାଯାଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଇଟା ସିଧାସଳଖ ଦୁବାଇକେ ପଠାଯାଇଛି ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। ବାହାର ରାଜ୍ୟର ଧାନ ଓଡ଼ିଶାନ ବିକ୍ରି ନାଇଁ କରବାର ଉପରେ ସରକାର କଡ଼ା ନଜର ରଖିଛନ୍। ଏଥିଲାଗି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ବାଗି ସିମ୍ନା ଜିଲ୍ଲାମାନଙ୍କେ ସ୍କ୍ୱାଡ୍ ସହିତ ଭିନ୍ ଭିନ୍ ଏନ୍ଫୋର୍ସମେଣ୍ଟ ଦଳକେ ମୁତୟନ କରାଯାଇଛି। ସୀମାପାର ଧାନ ଚାଲାଣ ଉପରେ ଏହି ଟିମ୍ମାନେ କଡ଼ା ନଜର ରଖିଛନ୍। ସମ୍ପୃକ୍ତ ଥାନାମାନଙ୍କର ଅଧିକାରୀମାନେ ବିଲ୍ ସ୍ୱତନ୍ତ୍ର ଟିମ୍ ଗଠନ କରିକି ଇତାର ଉପରେ ନଜର ରଖୁଛନ୍। ଜିଲ୍ଲା ଯୋଗାଣ ଅଧିକାରୀ ଆଉ ଜିଲ୍ଲାପାଳମାନଙ୍କୁ ବିଲ୍ ଏଥିଲାଗି ଖାସ୍ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଯୋଗ୍ୟତା ପରୀକ୍ଷା ଓଏସ୍ଟିଇଟି ଆଇବା ଜାନୁଆରୀ 21 ତାରିଖ ଦିନ ହେବା। ଦୁଇଟା ଯାକ ପେପର ଗୋଟେ ସିଟିଂ ହେବା। ସକାଳର 10 ବଜେନୁ ପରୀକ୍ଷା ମୂଲ ହୋଇକରି 12:30 ବଜେ ଶେଷ ହେବା। ଏଥିଲାଗି ଜାନୁଆରୀ 10 ତାରିଖ ବୋର୍ଡ ୱେବ୍ସାଇଟ୍ www.bscodisha.ac.in ଏଡ୍ମିଟ୍ କାର୍ଡ ମିଳିବା ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ରାଜ୍ୟ ଯୁବ ମହୋତ୍ସବ 2025 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଗଲା 24 ତାରିଖରୁ ଚାଲିଥିବା ମହୋତ୍ସବଟି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାରୁ ଆସିଥିବା ଜୁଆନ ପିଲା ଟୁକେଲମାନେ ଏଥି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଇନର କୃତି ପ୍ରତିଭାମାନେ ନୂଆଦିଲ୍ଲୀ ହେବାର୍କେ ଥିବା ବିକଶିତ ଓଡ଼ିଶା ଯୁବ ନେତୃତ୍ୱ ସଂଳାପ କାର୍ଯ୍ୟକ୍ରମଟି ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଓଡ଼ିଶୀ ନୃତ୍ୟ ଓଡ଼ିଶାର କଳା ସଂସ୍କୃତି ଭାସ୍କର୍ଯ୍ୟକେ ବିଶ୍ୱବିଦିତ କରିଛେ ବୋଲି ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପନ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ତରଫରୁ ହୋଇଥିବା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବକେ ଗଲାକାଲି ଉଦ୍ଘାଟନ କରିକି ମନ୍ତ୍ରୀ ଶ୍ରୀ ସୁରଜ ଏଟା କହିଛନ୍। ଏ ଅବସରରେ ଓଡ଼ିଶୀ ନୃତ୍ୟକେ ନେଇକରି ଚିତ୍ରକଳା ପ୍ରଦର୍ଶନୀ ବିଲ୍ ହୋଇଥିଲା। 5 ଦିନିଆ ମହୋତ୍ସବଟି ଦେଶ ବିଦେଶରୁ ପାଖାପାଖି 350 ଜଣ ନୃତ୍ୟଶିଳ୍ପୀ ଭାଗ ନେଇଛନ୍। ସମ୍ବଲପୁର ଆରଣ୍ୟକ ମଞ୍ଚଠାରେ 28 ନମ୍ଘର ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ମହୋତ୍ସବଟି ଗଲାକାଲି 3 ନମ୍ଘର ଦିନେ 3ଟା ନାଟକ ପ୍ରଦର୍ଶିତ ହୋଇଥିଲା। ସମ୍ବଲପୁର ଅଦୃଶ୍ୟ ନାଟ୍ୟ ଆଶ୍ରମ ତରଫୁ ଫେର୍ ସେ ଶ୍ରାବଣ, ପଦମପୁରର ପ୍ରତିଭା ତରଫୁ ଶକୁନ୍ତଳା ଆଉ ସମ୍ବଲପୁର ଶବ୍ଦ ସାଂସ୍କୃତିକ ଅନୁଷ୍ଠାନ ତରଫୁ ଭାଜ୍ୟ ଭାଜକ ଭାଗଫଳ ନାଟକ ପ୍ରଦର୍ଶିତ ହୋଇଥିଲା। ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା ତିନି ଦିନ ତକ ରାତି ତାପମାତ୍ରା ନାହିଁ ବଦଲେ ତା ଋତୁରୁ 2-3 ଡିଗ୍ରୀ ତକ ତାପମାତ୍ରା ବଢ଼ିକରି ଶୀତ ଟିକେ କମ୍ବା। ଆଇବା କାଲି ସକାଳେ ଘନା କୁହୁଡ଼ିକି ନେଇକରି 9 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।